ओम शांति ओम शांति। आज 12 जुलाई 2026 आज अव्यक्त महावाक्य पुनरावृत्ति तारीख 31 डिसेंबर 2010। होली हेडिंग पुराणा वर्ष को विदाय देवा सहित पुराणा संस्कार गुड़ी को विदाय दे निर्विघ्न रहिबार दृढ़ संकल्प कर एवं दयाशील मास्टर दाता होई मानसिक सेवा द्वारा दुखी अशांत आत्मा मानंकु सहारा दियो। पुराणा वर्ष को विदाय देवा सहित पुराणा संस्कार गुड़ी को विदाय दे निर्विघ्न रहिबार दृढ़ संकल्प कर एवं दयाशील मास्टर दाता होई मानसिक सेवा द्वारा दुखी अशांत आत्मा मानंकु सहारा दियो। आज बापदादा चारिआडर पिला मानंकु नुआ वर्ष एवं नुआ दुनिया रो अभिनंदन देवा पाई सूक्ष्म वतन रु स्थूल वतन को आसिछंती। पिला माने मध्य स्नेह तथा उमंगर सहित निजर मधुबन घरे पहुंची जाइछंती। दुनिया रो लोक माने तो केवल नुआ वर्ष पालन करूछंती जहा कि केवल गोटे दिन पाई होई थाए। तुमे माने किंतु संगम जुगरे नुआ दुनिया रो उत्सव सबुदिन पालन करी चालिछ। तुम सम्मुखरे नुआ दुनिया नयन भितरे सदाकाल पाई समाहित होई जाइछि। केवल मने पकाओ एवं सेठारे पहुंची जाओ। नयनरे समाहित अटे ना कौन अनुभव हेउछि त एबे एबे संगमरे अछु बा आजि संगमरे अछु कालिकु निजर राज्य को गलु कि गलु एई भली नयनरे स्पष्ट भावरे देखा जाउछि। दुनिया रो लोक माने तो परस्पर को गोटे दिन पाई अभिनंदन देउछन्ति किंतु बाप दादा तुम मानंकु उपहार रूपरे सुवर्ण विश्व देइछन्ति जहा कि बहुत समय पर्यंत चलिबो। ताहा मध्य तुम नयनरे एभली समाहित अटे जहाँकि गोटे सेकेंड रे पहुंची जाई पारिबो। समस्तंक सम्मुखरे निजर सुवर्ण दुनिया नयनरे समाहित अटे गोटे सेकेंड भितरे पहुंची पारिबो ना। आजि संगमरे अछ काली राज्य अधिकारी होई राज्य करिबो। वर्तमानर समय अनुसारे तुम्हें जानिछ जे तुम पूर्वज मानकर भक्त माने दुखी एवं अशांत होई जाइथिबा कारणरु तुम पूर्वज आत्मानंकु केते डाकुछन्ति कौन से मानकर दुख अशांतिर शब्द तुम मानक शुणा जाउछि त आमको शांति दियो सुख दियो खुशी दियो एही शब्द शुभुछि त दियो दियो दियो। तेणु एबे तुम मानक दयालु कल्याणकारी दातांकर संतान रूपरे आत्मा मानकु मानसिक सेवा द्वारा देवार कार्य करिबाकु हेबो। बाप दादांकु त एही दुखी अशांत आत्मा मानक उपरे बहुत दया लागुछि तुम मानकु मध्य दया लागुछि ना। काश हेला आजि ब्रह्मा बाबांकर काश आसी जाइछि तेणु तुम मानक मध्य आत्मा मानक उपरे दया लागुछि ना। एबे एही वर्ष काहेकि ना आजिर दिन रे नूतन वर्ष मध्य आसुछि एवं पुराणा वर्ष मध्य विदाय नेउछि तेणु जाउथिबा वर्षरे तुम माने कौन सबु योजना करिछ। वर्ष तो जीव किंतु तुम्हें माने निज पाई वर्ष साथी रे कौन विदाय देबो जेपरी वर्ष विदाय नेबो सही परे तुम्हें माने निज जीवन रो कौन विदाय देबो एवं नुआ कौन भरिबो सबुदिन पाई विदाय देबो ना अल्प समय पाई विदाय देबो। काहेकि ना बाप दादा पूर्वरु मध्य सुनाई सारिछंती जे आजि पर्यंत जे पुराणा संस्कार गुडी को रही जाइछि सेगुडी को मने मने देखि जानी समाप्त करबा को ही पड़िबो। बाप दादांकु एही पुराणा संस्कार गुडी को पुरुषार्थ रे विघ्न रूप हेबार देखा जाउछि। पिला माने गोटिए पटे कहउछंती बाबा ही मोर संसार अटंती पुणी पुराणा संस्कार केउठु आसुछि। यदि संसार ही बाबा तेबे ही पुराणा संस्कार जहाँ कि विघ्न पकाउछि एगुडिक समाप्त हेबा दरकार ना। अमृत बेलारे जेतेबेले समस्ते वार्तालाप करुछंती बाबा देखुछंती समस्ते निज निजर चार्ट देखुछंती जेउथरे एबे पर्यंत पुराणा संस्कार गुडी कहि पुरुषार्थ को ढीला करि देउछि। तेणु आजिर दिनरे वर्षको विदाय देवा समयरे एही संस्कार गुडी को मध्य विदाय देई पारिबो हात उठाओ देबाकु पड़िबो। हात उठाइबा तो बहुत सहज अटे किंतु मनर हात उठाइबाकु हेबो। अच्छा उठाउछंती पुराणा संस्कार गुडी को सदाकाल पई विदाय देबो सेथिपई हात उठाउछ पुणी थरे उठाओ। अच्छा अधिकांश पिला हात उठाई बाप दादांकु खुशी करि दैछंती। बाप दादांकु एथिपई खुशी लागुछि जे पिला माने साहसी अटंती जेउठी साहस अछि सेठारे बाप दादांकर सदा सर्वदा सहयोग रहिछि। तेणु एबे जेतेबेले हात उठाई देइछ तेणु बाप दादांकर छोट बा बड़ प्रत्येक सन्तान सदाकाल प्रत्येक स्थान सदाकाल पई निर्विघ्न होइ गेलाना। काहेकि ना बाप दादांकर पाखकु जेउ समाचार सब आसुछि ତାର କାରଣ ପୁରୁଣା ସଂସ୍କାର ହିଁ ଅଟେ। ତେଣୁ ଆଜି ସଂସ୍କାର ଗୁଡ଼ିକୁ ସଂକଳ୍ପରେ ସମାପ୍ତ କରିଦେଲ, ଅର୍ଥାତ୍ ବାପଦାଦାଙ୍କ ଠାରୁ ନିର୍ବିଘ୍ନ ଭାବର ବରଦାନ ନେଇଗଲ। କଣ ବରଦାନ ନେଲ ତ ସାହସର ଫଳ ମିଳିଥାଏ ନା, ଏବଂ ବାପଦାଦାଙ୍କର ମଧ୍ୟ ବରଦାନ ମିଳିଛି ଯେ ପିଲାମାନଙ୍କର ସାହସର ଗୋଟିଏ ପାଦ ବଦଳରେ ବାପଦାଦାଙ୍କର ସାହାଯ୍ୟର ଅନେକ ପାଦ ନିଶ୍ଚୟ ମିଳିଯିବ। ତେଣୁ ଏହି ସଂକଳ୍ପକୁ ଆଜିଠାରୁ ମନେ ରଖିବ ଯେ ମୁଁ ମୋର ପୁରୁଣା ସଂସ୍କାରକୁ ଦେଇଦେଇଛି। ଧରିନିଅ ଯଦି ସେ ତୁମ ପାଖକୁ ଫେରି ଆସେ ତେବେ କ'ଣ କରିବ, କ'ଣ କରିବ? ଦେଇସାରିଥିବା ଜିନିଷକୁ ପୁନର୍ବାର ନିଜ ପାଖରେ ରଖାଯାଏ ନାହିଁ, କାହିଁକି ନା ଦେଇଦେଲ ଅର୍ଥାତ୍ ତୁମର ନୁହେଁ। ଯେହେତୁ ତୁମର ଜିନିଷ ନୁହେଁ, ତେଣୁ ନିଜ ପାଖରେ କିପରି ରଖିପାରିବ? ବାବାଙ୍କୁ ଦେଇଦେଇଛ, ତେଣୁ ପୁଣି ବାବାଙ୍କୁ ହିଁ ଦେବ ନା? ଏହା ତ ପକ୍କା ଅଟେ ନା, ଦେଇଦେଇଛ ନା, ପକ୍କା ତ? ଏବେ ଦୁଇଟି ଯାକ ହାତ ଉଠାଅ। ପଛବାଲା ମଧ୍ୟ ହାତ ଉଠାଉଛନ୍ତି। ବାପଦାଦା ଏଥିପାଇଁ ଖୁସି ହେଉଛନ୍ତି ଯେ କଳିଯୁଗରେ ରହୁଥିଲେ ମଧ୍ୟ ବାବାଙ୍କ ଦ୍ୱାରା ଯେଉଁ ସବୁ ପ୍ରାପ୍ତିଗୁଡ଼ିକ ହୋଇଛି ସେଗୁଡ଼ିକର ଅନୁଭବ ଏବେ ସଙ୍ଗମ ଯୁଗରେ ହିଁ କରିପାରିବ। ଦୁନିଆ ପାଇଁ କଳିଯୁଗ, କିନ୍ତୁ ତୁମମାନଙ୍କ ପାଇଁ ସଙ୍ଗମ ଯୁଗ, ଅର୍ଥାତ୍ ସର୍ବପ୍ରାପ୍ତିର ଯୁଗ। ପରମାତ୍ମ ପ୍ରାପ୍ତି, ସର୍ବପ୍ରାପ୍ତି, ସର୍ବଗୁଣ, ସର୍ବଜ୍ଞାନର ସମ୍ପତ୍ତି, ଯାହା ସବୁ ପ୍ରାପ୍ତ ହୋଇଛି ସେଗୁଡ଼ିକୁ ବାସ୍ତବିକ ରୂପରେ ଅନୁଭବ କରିପାରିବ। ତେଣୁ ଆଜିର ଦିନରେ ଯେଉଁମାନେ ବି ହାତ ଉଠାଇଛନ୍ତି ସେହି ପିଲାମାନଙ୍କୁ, ଚାହେ ଏଠାରେ ସମ୍ମୁଖରେ ବସିଛନ୍ତି, ଚାହେ ଦେଶ ବିଦେଶରେ ଦୂରରେ ବସି ଶୁଣୁଛନ୍ତି, ସେହିସବୁ ପିଲାମାନଙ୍କୁ ବହୁତ ଦିଲର ସହିତ ବାପଦାଦା କ'ଣ ଦେଉଛନ୍ତି, ଅଭିନନ୍ଦନ ଦେଉଛନ୍ତି, ଏବଂ ଅଭିନନ୍ଦନ ଦେବା ସହିତ ସବୁ ପିଲାମାନଙ୍କ ମସ୍ତକ ଉପରେ ହାତ ରଖୁଛନ୍ତି, ଏବଂ ତୁମମାନଙ୍କ ସହିତ ବାପଦାଦା ମଧ୍ୟ ମନେ ମନେ ନୃତ୍ୟ କରୁଛନ୍ତି। ବାହା ବଚିଏ ବାହା, ଏବେ ତୁମେମାନେ ମନ ଭିତରେ ନୃତ୍ୟ କରୁଛ ନା? କୁହ ହାଁ ଜି। ଟିଚରମାନେ ଏବେ ଦେଖିବ, ଏଠାରେ ଯେଉଁ ଟିଚରମାନେ ଅଛନ୍ତି ସେମାନେ ହାତ ଉଠାଅ। ବିଦେଶର ଟିଚରମାନେ ମଧ୍ୟ ଅଛନ୍ତି ନା? ବାପଦାଦାଙ୍କୁ ସବୁ ପିଲାଙ୍କର ଏହି ଦୃଢ଼ ସଂକଳ୍ପକୁ ଶୁଣି ଖୁସି ଲାଗୁଛି ଯେ ପିଲାମାନେ ଯାହା ବି ଲକ୍ଷ୍ୟ ରଖିଛନ୍ତି ବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବା ପାଇଁ, ସେଥିରେ ଏହି ନିର୍ବିଘ୍ନ ରହିବାର ଦୃଢ଼ ସଂକଳ୍ପ ସମ୍ପନ୍ନତାର ସମୟକୁ ମଧ୍ୟ ପାଖେଇ ଆଣିବ। ବାପଦାଦାଙ୍କୁ ଏଥିପାଇଁ ମଧ୍ୟ ଖୁସି ଲାଗୁଛି ଯେ ସବୁ ପିଲାମାନେ ଯେଉଁ ସଂକଳ୍ପ କରିଛନ୍ତି ତାକୁ ନିଶ୍ଚିତ ସମ୍ପନ୍ନ କରିବେ, ଏବଂ ଦୁନିଆର ଲୋକମାନେ ଯେଉଁମାନେ କି ଦୁଃଖୀ ଅଛନ୍ତି, ଅଶାନ୍ତ ଅଛନ୍ତି, ସେମାନଙ୍କର ମାନସିକ ସେବା କରି ସେମାନଙ୍କୁ ମଧ୍ୟ କିଛି ନା କିଛି ସାହାରା ଦେଇ ଚାଲିବେ। କାହିଁକି ନା ବାପଦାଦାଙ୍କୁ ପିଲାମାନଙ୍କର ଡାକିବା ଚିତ୍କାର କରିବା ସହନ ହେଉନାହିଁ, ସେମାନେ ତୁମମାନଙ୍କର ହିଁ ପରିବାର ଅଟନ୍ତି ନା? ତେବେ ଦୁଃଖ ଅଶାନ୍ତି ତ ବହୁତ ବଢି ବଢି ଚାଲିଛି, ସେଥିପାଇଁ ଏବେ ଦୟାଳୁ ହୁଅ ଏବଂ ଏହି ସଂକଳ୍ପ ମଧ୍ୟ ତା ସହିତ ଯୋଡ଼ି ଦିଅ ଯେ ଚାଲିବା ବୁଲିବା ବେଳେ ଏବଂ ବିଶେଷ କରି ଅମୃତ ବେଳାରେ ଆତ୍ମାମାନଙ୍କର ମାନସିକ ସେବା ମଧ୍ୟ ନିଶ୍ଚିତ କରିବୁ। କ'ଣ ଏହି ସଂକଳ୍ପ କରିପାରିବ? ଯେପରି ଏହି ସଂକଳ୍ପ କରିଲ ଯେ ସଦାକାଳ ପାଇଁ ପୁରୁଣା ସଂସ୍କାର ଗୁଡ଼ିକୁ ସମାପ୍ତ କରିବୁ। ସଦାକାଳ ପାଇଁ ସଂକଳ୍ପ କରିଛ ନା? ଅଳ୍ପ ସମୟ ପାଇଁ ତ ନୁହେଁ ନା? ତେଣୁ ଯେପରି ପୁରୁଣା ସଂସ୍କାର ଗୁଡ଼ିକୁ ସମାପ୍ତ କରି ବାବାଙ୍କ ସମାନ ହେବ, ସେହିପରି ଦାତାଙ୍କର ସନ୍ତାନ ହୋଇ ମାଷ୍ଟର ଦାତା ସ୍ୱରୂପରେ ମାନସିକ ସେବା ମଧ୍ୟ କରିବାକୁ ହେବ। ଏଥିପାଇଁ ପ୍ରସ୍ତୁତ ଅଛ ତ? ମାନସିକ ସେବା କରିବା ପାଇଁ ପ୍ରସ୍ତୁତ ଅଛ ତ? ହାତ ଉଠାଅ। ମାନସିକ ସେବା କରିବ ତ? ସାରା ଦିନ ଭିତରେ ଯାହା ବି ସମୟ ମିଳିବ ସେଥିରେ ମାନସିକ ସେବା ନିଶ୍ଚିତ କରିବ, କାହିଁକି ନା ତୁମମାନଙ୍କୁ ହିଁ ସୁଖମୟ ସଂସାର ଆଣିବାକୁ ହେବ। ବାବା ତୁମମାନଙ୍କୁ ଏହି ସେବା ପାଇଁ ହିଁ ରାଇଟ୍ ହ୍ୟାଣ୍ଡ କରିଛନ୍ତି। ଦାନ ତ ଡାହାଣ ହାତ ଦ୍ୱାରା କରାଯାଏ ନା, ତେଣୁ ତୁମେମାନେ ସବୁ ବାବାଙ୍କର ଡାହାଣ ହାତ ଅଟ। ତେଣୁ ବାପଦାଦା ତୁମ ଡାହାଣ ହାତ ମାନଙ୍କ ଦ୍ୱାରା ସମସ୍ତଙ୍କୁ ଏହି ସେବା ପ୍ରଦାନ କରିବାକୁ ଚାହୁଁଛନ୍ତି ଯେ ସର୍ବଦା କିଛି ନା କିଛି ଦେଇ ଚାଲ। ସେମାନେ ଚିତ୍କାର କରିଛନ୍ତି ଦିଅ ଦିଅ, ଏବଂ ତୁମେମାନେ ଦୁଃଖୀ ମାନଙ୍କୁ ସୁଖ ଦେଇ ଶକ୍ତିହୀନକୁ କିଛି ଶକ୍ତି ଦେଇ ପୁଣ୍ୟର କାମ କର। ତେବେ ତୁମେମାନେ ଯିଏ କି ନିଜକୁ ଜାଣିଛ, ବାବାଙ୍କୁ ମଧ୍ୟ ଜାଣିଛ, ସମ୍ପତ୍ତିର ଅଧିକାରୀ ମଧ୍ୟ ହୋଇଯାଇଛ, ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କର। କାହିଁକି ନା ଏବେ ସମସ୍ତେ ମୁକ୍ତି ଚାହୁଁଛନ୍ତି, ସମସ୍ତଙ୍କୁ ମୁକ୍ତି ଧାମକୁ ପଠାଇ ତୁମେମାନେ ବାବାଙ୍କର ବରଦାନ ଆଧାରରେ ରାଜ୍ୟ ଅଧିକାରୀ ହେବ। ସେଥିପାଇଁ ବାବା ସମସ୍ତଙ୍କୁ ଏହି ସଂକଳ୍ପ ଦେଉଛନ୍ତି, ନିର୍ବିକାରୀ ଭବ, ସେବାଧାରୀ ଭବ। ଯେଉଁ ପିଲାମାନେ ବାବାଙ୍କର ହୋଇଯାଇଛନ୍ତି ସେମାନଙ୍କୁ ସଙ୍ଗମ ଯୋଗୀ ବ୍ରାହ୍ମଣ ଜୀବନର ମଜା ଅନୁଭବ ହେଉଛି ଏବଂ ହୋଇ ଚାଲିବ। ତେଣୁ ଚାହେ ନୂଆ କରି ଆସିଥାଅ, ଚାହେ ପୁରୁଣା ମଧ୍ୟ ହୋଇଥାଅ, କିନ୍ତୁ ଯେଉଁମାନେ ନିଜକୁ ବାବାଙ୍କର ସମ୍ପତ୍ତିର ଅଧିକାରୀ ମନେ କରୁଛ, ଅତୀନ୍ଦ୍ରିୟ ସୁଖର ଝୁଲଣାରେ ଝୁଲୁଛ, ଏବଂ ଆଗକୁ ମଧ୍ୟ ଯେଉଁ ସଂକଳ୍ପ କରିଛ ଯେ ଆମେ ନିଜର ସଂସ୍କାର ଉପରେ ବିଜୟୀ ନିଶ୍ଚିତ ହେବୁ, ତୁମେମାନେ ସମସ୍ତେ କୋଟିକ ଭିତରେ କେହି ଅଟ ନା? କେହି କେହିଙ୍କ ଭିତରେ ମଧ୍ୟ କେହି ଅଟ ନା? ଜନକ ବଚ୍ଚି କହିଛେ ନା, 108 ର ମାଳା ସହିତ 16,000 ମାଳାର ବିଶେଷ ମେଳନ କର। କାରଣ ତୁମେ ଯେଉଁମାନେ ଭାବୁଛ ଯେ ଆମେ 16,000 ମାଳାରେ ବା 108 ମାଳାରେ ନିଶ୍ଚିତ ଆସିବୁ, ସେମାନେ ହାତ ଉଠାଅ। ନୂଆ ନୂଆ ପିଲାମାନେ ମଧ୍ୟ ହାତ ଉଠାଉଛନ୍ତି, ଅଭିନନ୍ଦନ। ନିଶ୍ଚୟ ବୁଦ୍ଧି ହିଁ ବିଜୟୀ ହୋଇଥାନ୍ତି। ବାପଦାଦା ମଧ୍ୟ ଜାଣିଛନ୍ତି ଯେ ଯେଉଁମାନେ ନିଶ୍ଚୟ ବୁଦ୍ଧି ଅଟନ୍ତି ସେମାନେ ଆଗକୁ ଯାଇପାରିବେ ଏବଂ ଯିବେ ମଧ୍ୟ। ଆଚ୍ଛା, ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ହାତ ଉଠାଅ। ସମସ୍ତଙ୍କ ତରଫରୁ ବାପଦାଦା ତୁମମାନଙ୍କୁ ଅଭିନନ୍ଦନ ଦେଇଛି। ଯେଉଁ କଥା ଉପରେ ଏବେ ନିଶ୍ଚୟ କରିଲ ତାକୁ ପ୍ରତିଦିନ ଅମୃତ ବେଳାରେ ସ୍ମୃତିରେ ଦୋହରାଉଥାଅ। ଆଚ୍ଛା, ବାପଦାଦା ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି ଯେ ଅତି ବିଳମ୍ବର ସମୟ ଆସିବା ପୂର୍ବରୁ ତୁମେମାନେ ବାବାଙ୍କର ସମ୍ପତ୍ତିର ଅଧିକାରୀ ହୋଇଯାଇଛ। ସେଥିପାଇଁ ଏଠାକୁ ଆସିଥିବା ସମସ୍ତ ବ୍ରାହ୍ମଣ ପରିବାର ତରଫରୁ ବା ନିଜ ନିଜର ସେଣ୍ଟରଗୁଡ଼ିକ ରହୁଥିବା ସମସ୍ତ ପିଲାମାନଙ୍କ ତରଫରୁ ମଧ୍ୟ ବାପଦାଦା ତୁମ ସମସ୍ତଙ୍କୁ ଅଭିନନ୍ଦନ ଦେଉଛନ୍ତି। ଏବେ ତୁମେମାନେ ଗୋଟିଏ ଚମତ୍କାରୀ କରି ଦେଖାଅ, କ'ଣ ସାହସ ଅଛି ତ? କହିବୁ ସାହସ ଅଛି? ତୁମେମାନେ ପ୍ରଥମରୁ ହିଁ ନିର୍ବିଘ୍ନ ରୁହ ଏବଂ ନିଶ୍ଚୟ ତଥା ନିଶାରେ ନମ୍ବର ୱାନ୍ ହୁଅ। ବାପଦାଦାଙ୍କୁ ଖୁସି ଲାଗୁଛି ଯେ ପୁରୁଣାମାନେ ତ ପୁରୁଣା ଅଟନ୍ତି, କିନ୍ତୁ ନୂଆମାନେ ମଧ୍ୟ ଅଳ୍ପ ସମୟ ଭିତରେ କମାଲ କରି ଦେଖାଇବେ। ଆଚ୍ଛା, ଏବେ ବାପଦାଦା ଚାହେ ନୂଆ ହୋଇଥାନ୍ତୁ ଚାହେ ପୁରୁଣା ହୋଇଥାନ୍ତୁ, ସମସ୍ତଙ୍କୁ ଗୋଟିଏ ସେକେଣ୍ଡର କାମ ଦେଉଛନ୍ତି। ସମସ୍ତେ ଏବେ ଏବେ ଗୋଟିଏ ସେକେଣ୍ଡ ଭିତରେ ନିଜକୁ ଅନ୍ୟ ସବୁ ସଂକଳ୍ପଠାରୁ ଦୂରେଇ ରଖି ଗୋଟିଏ ସେକେଣ୍ଡ ଭିତରେ ନିଜକୁ ବିନ୍ଦୁ ରୂପରେ ସ୍ଥିତ କରିପାରିବ। ଗୋଟିଏ ସେକେଣ୍ଡ ଭିତରେ ମୁଁ ବିନ୍ଦୁ ଅଟେ, ଅନ୍ୟ କୌଣସି ସଂକଳ୍ପ ନାହିଁ, ବିନ୍ଦୁ ଅଟେ। ବାବା ଡ୍ରିଲ୍ କରାଇଲେ, ଆସନ୍ତୁ ଆମେ ଡ୍ରିଲ୍ କରିବା। ମୁଁ ଆତ୍ମା, ବିନ୍ଦୁ ଅଟେ। ଆଚ୍ଛା, ଯେଉଁମାନେ ଗୋଟିଏ ସେକେଣ୍ଡ ଭିତରେ ନିଜକୁ ବିନ୍ଦୁ ସ୍ଥିତିରେ ସ୍ଥିତ କରିଛନ୍ତି ସେମାନେ ହାତ ଉଠ। ଗୋଟିଏ ସେକେଣ୍ଡରେ ବିନ୍ଦୁ ଲଗାଇ ପାରିଛ? ଆଚ୍ଛା, ଏବେ ଏହି ଅଭ୍ୟାସକୁ 15 ଦିନ ସାରା ଦିନ ଭିତରେ ପ୍ରତ୍ୟେକ ଘଣ୍ଟାରେ ଗୋଟିଏ ସେକେଣ୍ଡରେ ବିନ୍ଦୁ ଲଗାଅ। ଏହି ଅଭ୍ୟାସକୁ ସମସ୍ତେ କରିବ ଏବଂ ସେଠାରେ ନିଜ ନିଜର ବାତାବରଣ ଭିତରେ ରହି ନିଜ ନିଜର କାର୍ଯ୍ୟ ବ୍ୟବହାର ଭିତରେ ରହି ଚେକ୍ କର ଯେ ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ସ୍ୱରୂପ ହେବାରେ ସଫଳତା ମିଳିଲା ତ? କାହିଁକି ନା ଏଠାରେ ତ ଅନୁକୂଳ ବାତାବରଣ ମଧ୍ୟ ରହିଛି, କିନ୍ତୁ ନିଜ ନିଜର ସ୍ଥାନରେ ରହି ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ସ୍ୱରୂପରେ ସ୍ଥିତ ହୋଇପାରିବ। ଏହିଭଳି ଅଭ୍ୟାସ କରିବ, କାହିଁକି ନା ବାପଦାଦା ତ ଶୁଣାଇ ଦେଇଛନ୍ତି ଯେତେ ଯେତେ ଆଗକୁ ବଢ଼ି ଚାଲିବ ସେତେ ସେତେ ଏଭଳି ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ସ୍ଥିତିରେ ସ୍ଥିତ ହେବାର ଆବଶ୍ୟକତା ପଡ଼ିବ। ସେଥିପାଇଁ ନିଜେ ନିଜକୁ ହିଁ ଚେକ୍ କରିବ ଏବଂ ନିଜ ନିଜ ସ୍ଥାନରେ ନିଜର ଟିଚରଙ୍କୁ ରିପୋର୍ଟ ଲେଖି କରିଦେବ। ପୁଣି ଟିଚରଙ୍କ ଦ୍ୱାରା ଚାହେଁ ଏଠାରେ ଯେଉଁମାନେ ଅଛନ୍ତି ବା ଆସିନାହାନ୍ତି, କ୍ଲାସ୍ର ସବୁ ପିଲାଙ୍କ ପାଇଁ ଏହି ହୋମୱାର୍କ ଦିଆଯାଉଛି। ଏହାର ଫଳାଫଳ ଯଦି ବାପଦାଦାଙ୍କ ପାଖକୁ ଆସିବ ତେବେ ବାପଦାଦା ମଧ୍ୟ ଦେଖିବେ। ଏହାଦ୍ୱାରା ଜଣାପଡ଼ିବ ଯେ ତୁମେ 108ର ବା 16,000 ମାଳାର ଅଧିକାରୀ ଅଟ। ଗୋଟିଏ ସେକେଣ୍ଡ ଭିତରେ ପ୍ରତିଦିନର ଦିନଚର୍ଯ୍ୟା ଭିତରେ କେତେ ସଫଳ ହେଲ ଏହାଦ୍ୱାରା ଜଣାପଡ଼ିଯିବ ଯେ ତୁମେ କେଉଁ ମାଳାରେ ଯୋଗ୍ୟ ଅଟ। କାହିଁକି ନା ଏବେ ଯଦି ହାତ ଉଠା କରାଇବୁ ଯେ କେଉଁମାନେ ନିଜର ବାସ୍ତବିକ ଧାରଣା ଅନୁସାରେ ନିଜକୁ 108 ବା 16,000 ମାଳାରେ ଆସିବ ବୋଲି ଭାବୁଛ, ତେବେ ସମସ୍ତେ ହାତ ଉଠାଇ ଦେବେ। ସେଥିପାଇଁ ତୁମେମାନେ କେବଳ ଫଳାଫଳ ଲେଖି ପଠାଅ ଯେଉଁଥିରୁ ଜଣାପଡ଼ିଯିବ। କାହିଁକି ନା ଧରିନିଅ ଦାଦିମାନେ କାହାର ନାମ ଲେଖିଦେବେ, ତେବେ ଅନ୍ୟମାନେ ଭାବିବେ ମୁଁ ମଧ୍ୟ ଆସିପାରିବି ନା, ତେଣୁ ଏହି ରିପୋର୍ଟରୁ ଜଣାପଡ଼ିଯିବ। ବାପଦାଦା ପଚାରୁଛନ୍ତି ସବୁବେଳେ ଗୋଟିଏ ସେକେଣ୍ଡ ଭିତରେ ଯେଉଁ ସ୍ୱରୂପକୁ ଅନୁଭବ କରିବାକୁ ଚାହିଁବ କରିପାରିବ ତ? ଗୋଟିଏ ସେକେଣ୍ଡରେ କରିପାରିବ ତ? ପୂର୍ବରୁ ଯେଉଁ ପାଞ୍ଚ ସ୍ୱରୂପର ଅଭ୍ୟାସ କରିବା ପାଇଁ ଶୁଣାଇଥିଲୁ ତାକୁ ମଧ୍ୟ ଯେବେ ଇଚ୍ଛା ଗୋଟିଏ ସେକେଣ୍ଡରେ ତାର ସ୍ୱରୂପ ହୋଇପାରିବ କି? ଏହିଭଳି ଅଭ୍ୟାସ କରିବା ଦ୍ୱାରା ଜଣାପଡ଼ିବ ମୁଁ ଯେଉଁ ସ୍ଥିତିରେ ସ୍ଥିତ ହେବା ପାଇଁ ଚାହୁଁଛି ଗୋଟିଏ ସେକେଣ୍ଡରେ ସ୍ଥିତ ହୋଇପାରୁଛି ନା ସମୟ ଲାଗୁଛି। ବାକି ଅଧିକାଂଶ ପିଲାଙ୍କର ହାତ ଉଠାଇବା ଦେଖି ବାପଦାଦା ଖୁସି ହେଉଛନ୍ତି। ଏବେ ତ ହାତ ଉଠାଇଦେଲ, କିନ୍ତୁ ଅଭ୍ୟାସ କରି କରି ଏହା ଏଭଳି ଅଭ୍ୟାସ ହୋଇଯିବ ଯେପରି ଦ୍ୱାପର କଳିଯୁଗର ଅଭ୍ୟାସ ଦ୍ୱାରା ଦେହଭାନ ଆସିବା ସ୍ୱାଭାବିକ ହୋଇଯାଇଛି। ସେହିପରି ଯେଉଁ ସ୍ୱରୂପରେ ସ୍ଥିତ ହେବା ପାଇଁ ଚାହିଁବ ତାହା ମଧ୍ୟ ଏହିପରି ସହଜ ହୋଇଯାଉ, କାହିଁକିନା ସମୟ ଏଭଳି ଆସିବାକୁ ଯାଉଛି ଯେତେବେଳେ ତୁମମାନଙ୍କୁ ଏହି ଅଭ୍ୟାସର ଆବଶ୍ୟକତା ପଡ଼ିବ। ତେଣୁ ଏହି ଅଭ୍ୟାସ ସମସ୍ତେ ନିଜ ନିଜର କାର୍ଯ୍ୟକ୍ଷେତ୍ରରେ ରହି କରୁଥାଅ ଏବଂ ତାର ଫଳାଫଳ ନିଜର ନିମିତ୍ତ ଟିଚରମାନଙ୍କୁ ଦେଉଥାଅ। ତେବେ ଏହି ବର୍ଷର ସମାପ୍ତି ପର୍ଯ୍ୟନ୍ତ ଏହି ଅଭ୍ୟାସ କରିଚାଲ, ନିଜେ ନିଜେ କର, ନିଜର ଟିଚର ମଧ୍ୟ ନିଜେ ହୁଅ। କିନ୍ତୁ ଫଳାଫଳକୁ ଦେଖାଇବା ପାଇଁ ଯଦି ଟିଚରଙ୍କୁ ନିଜର ଚାର୍ଟ ଦେବ ତେବେ ଅଧିକ ଧ୍ୟାନ ରହିବ। ଏହିଭଳି ଅନୁଭବ କର ଯେପରି ନିଜର ହାତକୁ ଯେଉଁଠାରେ ରଖିବାକୁ ଚାହୁଁଛ ରଖିପାରୁଛ ନା, ସେହିପରି ମନକୁ ଯେଉଁ ସ୍ଥିତିରେ ସ୍ଥିତ କରିବା ପାଇଁ ଚାହିଁବ ମନ ସେହି ସ୍ଥିତିରେ ରହୁଥିବ। ତେଣୁ ମହାମନ୍ତ୍ରର ସ୍ମାରକୀ ମଧ୍ୟ ମନ ମନା ଭବ ଅଟେ। ମନର ଡ୍ରିଲ୍ କରିବାରେ ସଫଳତା କେତେ ମିଳୁଛି ତାକୁ ନିଜେ ନିଜେ ଅନୁଭବ କର। ବାପଦାଦା ଏବେ ଏହି କଥା ଚାହୁଁଛନ୍ତି ଯେ ମୋର ପ୍ରତ୍ୟେକ ସନ୍ତାନ ସଙ୍ଗମ ଯୁଗରେ ସୁଖ ସଙ୍ଗମର ପ୍ରାପ୍ତି ଗୁଡ଼ିକରେ ସବୁଥିରେ ଅନୁଭବ ଅନୁଭବୀ ହୁଅନ୍ତୁ। ନିଜେ ନିଜକୁ ଚେକ୍ କର ଯେ ସର୍ବପ୍ରାପ୍ତିର ସର୍ବଶକ୍ତିର ଜ୍ଞାନର ସର୍ବରହସ୍ୟ ଗୁଡ଼ିକୁ ଯୋଗର ସର୍ବବିଧି ଗୁଡ଼ିକୁ ଧାରଣାରେ ମଧ୍ୟ ସବୁ ପ୍ରକାରର ଧାରଣାରେ ଅନୁଭବୀ ହେଲେଣି। ଏହିଭଳି ନିଜର ସାରା ଚେକିଂ କରୁଥାଉ ଏବଂ ଆଗକୁ ଆଗକୁ ବଢ଼ୁଥାଉ। ତେବେ ଆଜି ବାପଦାଦା ଚେକିଂ ଏବଂ ପ୍ରାପ୍ତିକୁ ଚେକ୍ କରିବା ପାଇଁ କହୁଛନ୍ତି। ଯଦି କୌଣସି ବି ପ୍ରାପ୍ତିରେ କମି ରହିଗଲା ତେବେ ଡ୍ରାମା ଅନୁସାରେ ପରୀକ୍ଷା ଗୁଡ଼ିକ ମଧ୍ୟ ସମୟ ଅନୁସାରେ ସେହିଥିରେ ହିଁ ଆସିବ। ସେଥିପାଇଁ ସବୁ ବିଷୟରେ ସମ୍ପୂର୍ଣ୍ଣ ଏବଂ ସମ୍ପୂର୍ଣ୍ଣ ହେବାର ଚେକିଂ କର ଏବଂ ନିଜକୁ ପରିବର୍ତ୍ତନ କର। ଆଜି ଦିନରେ ବାପଦାଦା ତୁମ ସମସ୍ତଙ୍କର ସାଧାରଣ ସ୍ୱରୂପରେ ମଧ୍ୟ ତୁମମାନଙ୍କର ଭବିଷ୍ୟତର ରୂପ ଏବଂ ପ୍ରାପ୍ତିଗୁଡ଼ିକର ରୂପକୁ ମଧ୍ୟ ଦେଖୁଛନ୍ତି। ଆଚ୍ଛା, ସବୁଆଡ଼ର ଶିଖିଲ ଦେ ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ, ବାପଦାଦାଙ୍କର ଇଚ୍ଛା ମୁତାବକ କର୍ମ କରୁଥିବା ଆଜ୍ଞାକାରୀ ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ ବାପଦାଦାଙ୍କର ବହୁତ ବହୁତ ଦିଲର ସ୍ନେହ ସମ୍ପନ୍ନ ଅଭିନନ୍ଦନ ଅଭିନନ୍ଦନ ଅଭିନନ୍ଦନ। ବାପଦାଦାଙ୍କୁ ମଧ୍ୟ ପିଲାମାନଙ୍କୁ ଦେଖି ଖୁସି ଲାଗୁଛି ଏବଂ କହୁଛନ୍ତି, ବାହା ବାହା ବାହା, ମୋର ପିଲାମାନେ ବାହା, ସାରା ବର୍ଷ ତୁମେମାନେ ଏଭଳି ନିର୍ବିଘ୍ନ ଏବଂ ଖୁସିବାସିଆ ସ୍ଥିତିରେ ସ୍ଥିତ ରୁହ। ନିଜର ଚାଲିଚଳନ ଏବଂ ଚେହେରା ଦ୍ୱାରା ସମସ୍ତଙ୍କୁ ଖୁସି ଏବଂ ସ୍ମିତ ହାସ୍ୟର ଶିକ୍ଷା ଦିଅ। ସର୍ବଦା ନିଜେ ଉଡ଼ୁଥାଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ଉଡ଼ାଉଥାଅ। ଚାଲ ନାହିଁ, ଉଡ଼। ଉଡ଼ିବାର କଳା ସମସ୍ତଙ୍କୁ ପ୍ରିୟ ଅଟେ, ତେଣୁ ଉଡ଼ି ଉଡ଼ି ସନ୍ଦେଶ ଦିଅ। ସମସ୍ତେ ତୁମକୁ ଦେଖି ଖୁସିର ଝୁଲଣାରେ ଝୁଲନ୍ତୁ। ହାପି 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 ନ୍ୟୁ ଇୟର। ଆଚ୍ଛା, ଓମ୍ ଶାନ୍ତି। ବାପଦାଦାଙ୍କୁ ମଧ୍ୟ ନୂଆ ବର୍ଷର ଅନେକ ଅନେକ ଶୁଭେଚ୍ଛା ସହିତ ଅଭିନନ୍ଦନ। ଆଜିର ବାବାଙ୍କର ବରଦାନ, ଈଶ୍ୱରୀୟ ଭାଗ୍ୟ ରୂପରେ ଆଲୋକର ମୁକୁଟ ପ୍ରାପ୍ତ କରୁଥିବା ସର୍ବପ୍ରାପ୍ତି ସ୍ୱରୂପ ଭବ। ଈଶ୍ୱରୀୟ ଭାଗ୍ୟ ରୂପରେ ଆଲୋକର ମୁକୁଟ ପ୍ରାପ୍ତ କରୁଥିବା ସର୍ବପ୍ରାପ୍ତି ସ୍ୱରୂପ ଭବ। ଦୁନିଆ ହିସାବରେ ରାଜପଦ ପ୍ରାପ୍ତ କରିବା ହିଁ ସବୁଠାରୁ ବଡ଼ ଭାଗ୍ୟ ଅଟେ ଏବଂ ରାଜତ୍ୱର ଚିହ୍ନ ହେଲା ମୁକୁଟ। ସେହିପରି ଈଶ୍ୱରୀୟ ଭାଗ୍ୟର ଚିହ୍ନ ହେଲା ଆଲୋକର ମୁକୁଟ ଏବଂ ଏହି ମୁକୁଟକୁ ପ୍ରାପ୍ତ କରିବାର ଆଧାର ହେଲା ପବିତ୍ରତା। ସମ୍ପୂର୍ଣ୍ଣ ପବିତ୍ର ଆତ୍ମାମାନେ ଆଲୋକର ମୁକୁଟଧାରୀ ହେବା ସହିତ ସର୍ବପ୍ରାପ୍ତିରେ ମଧ୍ୟ ସମ୍ପନ୍ନ ହୋଇଥାନ୍ତି। ଯଦି କୌଣସି ବି ପ୍ରାପ୍ତିର କମି ରହିଥିବ ତେବେ ଆଲୋକର ମୁକୁଟ ମଧ୍ୟ ସ୍ପଷ୍ଟ ଦେଖାଯିବ ନାହିଁ। ଆଜିର ସ୍ଲୋଗାନ, ନିଜର ଆତ୍ମିକ ସ୍ଥିତିରେ ସ୍ଥିତ ରହୁଥିବା ଆତ୍ମାମାନେ ହିଁ ସଂକଳ୍ପର ମହାଦାନୀ ଅଟନ୍ତି। ନିଜର ଆତ୍ମିକ ସ୍ଥିତିରେ ସ୍ଥିତ ରହୁଥିବା ଆତ୍ମାମାନେ ହିଁ ସଂକଳ୍ପର ମହାଦାନୀ ଅଟନ୍ତି। ଆଜିର ଅବ୍ୟକ୍ତ ଇସାରା, ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଏବେ ସମସ୍ତେ ଭଲ ଭଲ ତ କହୁଛନ୍ତି, କିନ୍ତୁ ମୋତେ ଭଲ ହେବାକୁ ପଡ଼ିବ, ଏଭଳି ପ୍ରେରଣା ସେମାନଙ୍କୁ ମିଳୁନାହିଁ। ଏହାର ଏକମାତ୍ର ସାଧନ ହେଲା ସଂଗଠିତ ରୂପରେ ଜ୍ୱାଳା ସ୍ୱରୂପ ହୁଅ। ଜଣେ ଜଣେ ଆତ୍ମା ଚୈତନ୍ୟ ଲାଇଟ୍ ହାଉସ୍ ହୁଅ। ସେବାଧାରୀ ଅଟ, ସ୍ନେହୀ ଅଟ, ଏକ ବଳ ଏକ ଭରସାବାଲା ଅଟ, ଏସବୁ ତ ଠିକ୍ ଅଛି, କିନ୍ତୁ ମାଷ୍ଟର ସର୍ବଶକ୍ତିମାନର ସ୍ଥିତି ଯଦି ପ୍ରତ୍ୟକ୍ଷ ହୋଇଯିବ ତେବେ ସମସ୍ତେ ତୁମ ଚାରିପଟେ ପତଙ୍ଗ ଭଳି ଚକ୍ର ଲଗାଇବା ପାଇଁ ଆରମ୍ଭ କରିଦେବେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।